ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ଦ୍ୱାରିକାଠାରେ ଆଜି ସକାଳବେଳା ଭାରତ ଶକ୍ତି ସପ୍ତାହ 2025ର ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଭାସୀ ଜରିଏ ଖାସ୍ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ଗୋଟିଏ ବାର୍ତ୍ତା ଜରିଏ କହିଛନ୍, ଭାରତ ଶକ୍ତି ସପ୍ତାହ ଖାଲି ଗୋଟିଏ କାର୍ଯ୍ୟକ୍ରମ ନୁହେଁ, ଏଟା ପୂର୍ତ୍ତି ଲାଗି ଭାରତର ଭାବନାକେ ଦର୍ଶାଉଛି। ଏନ୍ସିସି କେଡେଟ୍ମାନଙ୍କୁ ଉଡ଼ାଜାହାଜ ଚଲାବାର ତାଲିମ ଦେବାର ଲାଗି ଝାରସୁଗୁଡ଼ା ଉଡ଼ାଜାହାଜ ପଡ଼ିଆଠାରେ ହ୍ୟାଙ୍ଗର ସ୍ଥାପନା କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗଲାକାଲି ଭୁବନେଶ୍ୱରଠାରେ ଏନ୍ସିସି ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଗୁରବୀର ସିଂ ପାଲ ଭେଟିକରି ଏ ବାବଦ ଆଲୋଚନା କରିଛନ୍। ବୈଠକର ସୂଚନା ଅନୁସାରେ ଓଡ଼ିଶାର ଏନ୍ସିସି ତାର କ୍ୟାଡେଟ୍ ସଂଖ୍ୟା 60,000ରୁ 90,000କେ ବଢ଼ାବାର ଯୋଜନା କରିଛି। ସେନ୍ତା ଏନ୍ସିସି କେନ୍ଦ୍ର ସ୍ଥାପନା ଲାଗି କଟକ ଆର୍ ବ୍ରହ୍ମପୁରନ 5 ଏକର ଲେଖା ଜମି ଦିଆଯାଇଥିବାର ବେଳେ ସମ୍ବଲପୁରନ 10 ଏକର ଜମି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ତରଫୁ ସୂଚନା ଦିଆଯାଇଛି। ମହିଳାମାନଙ୍କୁ ସଶକ୍ତ କରିବାର ଲାଗି ଆର୍ ସେମାନଙ୍କର ସମସ୍ୟାର ସମାଧାନ ଲାଗି ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟା ରାହତକର ଆଜି ମଧ୍ୟାହ୍ନ 2 ବଜେ ଭୁବନେଶ୍ୱରଠାରେ ମହିଳାମାନଙ୍କର ଜନଶୁଣାଣି କରିବେ। ଅଭିଯୋଗକାରୀ ମହିଳାମାନଙ୍କର ସମସ୍ୟାର ତୁର୍ତ୍ତି ସମାଧାନ ଲାଗି କାର୍ଯ୍ୟକ୍ରମଟି ଜିଲ୍ଲା ମାଜିଷ୍ଟ୍ରେଟ୍, ପୁଲିସ୍ ଅଧୀକ୍ଷକ ଆର୍ ବରିଷ୍ଠ ଅଧିକାରୀମାନେ ସାମିଲ ରହିବେ। ସ୍ୱାସ୍ଥ୍ୟ ବିଭାଗ ତରଫୁ ଗଲାକାଲି ଭୁବନେଶ୍ୱରଠାରେ ଟେଲିଫୋନ୍ ଜରିଏ ଚିକିତ୍ସା ସେବା ବ୍ୟବସ୍ଥାର ସମୀକ୍ଷା ବୈଠକ ହୋଇଯାଇଛି। ଡାକ୍ତରଖାନା, ମେଡିକାଲ କଲେଜ ଆର୍ ଭିନ୍ ଭିନ୍ ଶିଶୁ ଚିକିତ୍ସା ପ୍ରତିଷ୍ଠାନମାନଙ୍କେ ଟେଲିମେଡିସିନ୍ ବ୍ୟବସ୍ଥାକେ ଅତ୍କା ବର୍କସ୍ କରବାର ପରାମର୍ଶର ମାନ ବଢ଼ାବାର ଉପରେ ଆଲୋଚନା ହୋଇଥିଲା। ଗ୍ରାମାଞ୍ଚଳର ଖେଲକୁଦର ବିକାଶ ଲାଗି ରାଜ୍ୟର 314ଟା ଯାକ ବ୍ଲକ୍ର ଷ୍ଟାଡିୟମ୍ ତିଆରି କରାଯିବା ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ଏଥିଲାଗି ସରକାର 4,124 କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ କହିବାର ସହିତ ଯୋଜନାର ରୂପରେଖ ପ୍ରସ୍ତୁତ କରିଛନ୍। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ହେବାରକେ ଥିବା ମେଟ୍ରିକ୍ ପରୀକ୍ଷା ଏବା 21 ତାରିଖନୁ ମୂଲ ହେବା। ଏଥିଲାଗି ଛାତ୍ରଛାତ୍ରୀମାନେ ବୋର୍ଡ ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ପାଇପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍। ଢେଙ୍କାନାଳ ଜିଲ୍ଲା ଜୋରନ୍ଦା ମହିମା ଗାଦିନ ବିଶ୍ୱ ପ୍ରସିଦ୍ଧ ମାଘ ମେଳା ଆଜିଠାରୁ ମୂଲ ହେଉଛି। ଆଜି ବେଲବୁଡ଼େ ମହିମା ସନ୍ନ୍ୟାସୀମାନେ ଝାଡ଼ଦୀପ ଜଲାବେ। ଆଜି ଆଉ ଆଇବାକାଲ 2 ଦିନ ଧରିକରି ଗାଦି ମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର ସହିତ ସବୁ ଉପାସନା ପୀଠନ ଝାଡ଼ ଜଲବା। ପ୍ରଶାସନ ଆର୍ ପୁଲିସ୍ ତରଫୁ ମେଲାର ସୁପରିଚାଳନା ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଗଲାକାଲ ମିଲିତ ଜନଶୁଣାଣି ଶିବିର ହୋଇଯାଇଛି। ଜିଲ୍ଲାପାଳ ଆର୍ ଏସ୍ପି ଶିବିରମାନଙ୍କେ ଉପସ୍ଥିତ ରହିକରି ଅଭିଯୋଗମାନଙ୍କର ସମାଧାନ କରିବା ସହିତ ଦରକାରୀ ପଦକ୍ଷେପ ନେବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲ୍ଲାପାଳ ଆର୍ କୁଚିଣ୍ଡା ଉପଜିଲ୍ଲାପାଳଙ୍କର ଉପସ୍ଥିତିରେ ହୋଇଥିବା ଜନଶୁଣାଣି ଶିବିରଟି 29ଟା ଅଭିଯୋଗ ଆସିଥିଲା। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟଠାରେ ହୋଇଥିବା ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକଙ୍କ ଜନଶୁଣାଣି ଶିବିରଟି 51ଟା ଅଭିଯୋଗ ଶୁଣାଣି କରିକରି ତୁର୍ତ୍ତି ସମାଧାନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକ 59ଟା ଅଭିଯୋଗର ତୁର୍ତ୍ତି ସମାଧାନ ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ମିଲିତ ଜନଶୁଣାଣି ଶିବିରଟି 60ଟା ଅଭିଯୋଗର ଶୁଣାଣି କରାଯାଇଥିଲା। ସେନ୍ତା ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ 21ଟା ଅଭିଯୋଗ ଗ୍ରହଣ କରିକରି ଆବଶ୍ୟକ ପଦକ୍ଷେପ ନେବାରକେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୁମ୍ଭମେଳା 2025 ଲାଗି ବରଗଡ଼ନୁ ଅଯୋଧ୍ୟାକେ ବସ୍ ସେବା ଗଲାକାଲି ମୂଲ ହୋଇଛି। କାର୍ଯ୍ୟକ୍ରମକେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଉଦ୍ଘାଟନ କରିଥିଲେ। ମହାକୁମ୍ଭ ଲାଗି ମୂଲ ହୋଇଥିବା ଏ ବସ୍ 17 ଆର୍ 24 ତାରିଖ ଦିନ ବିଲ୍ ବରଗଡ଼ନୁ ଅଯୋଧ୍ୟା ଯାତ୍ରା କରବା ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍। ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ଠାରେ ସାଂସଦ କ୍ରୀଡ଼ା ମହୋତ୍ସବର ସାଂସଦ ଖେଲକୁଦ ପ୍ରତିଯୋଗିତା ହୋଇଯାଇଛି। ଆଗନୁ ହୋଇଥିବା ପ୍ରତିଯୋଗିତାଟି ଜିତିଥିବା ଖେଳାଳିମାନଙ୍କୁ ନେଇକରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା କୁଚିଣ୍ଡା ଆର୍ ରେଢ଼ାଖୋଲ ସମ୍ବଲପୁରରେ ହୋଇଥିଲା। ଉତ୍ସବଟି ସମ୍ବଲପୁର ଆଇଜି ହିମାଂଶୁ ଲାଲ ଯୋଗ ଦେଇକରି ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ। ଉତ୍ତରାଖଣ୍ଡନ ଚାଲିଥିବା 38 ନମ୍ବର ଜାତୀୟ କ୍ରୀଡ଼ାଟି ଆଜି ଓଡ଼ିଶାକେ ଆଉ 4ଟା ପଦକ ମିଳିଛି। ମଡର୍ଣ୍ଣ ପେଣ୍ଟାଥଲନ୍ ବାଇଥଲେ ବ୍ୟକ୍ତିଗତ ବର୍ଗଥି ରାୟଗୁରୁ ସୂର୍ଯ୍ୟାଂଶ ମହାପାତ୍ର ସ୍ୱର୍ଣ୍ଣ ପଦକ, ପ୍ରଣବ ଦାସ ରୌପ୍ୟ ପଦକ ଜିତିଥିବାର ବେଳେ ଟିମ୍ ବର୍ଗଥି ଓଡ଼ିଶା ଦଲ ରୌପ୍ୟ ପଦକ ଜିତିଛି। ସେନ୍ତା ମହିଳା ଦଲ ଜିମ୍ନାଷ୍ଟିକ୍ସଟି ବ୍ରୋଞ୍ଜ ପଦକ ଜିତିଛି। ରାଜ୍ୟ ତାପମାତ୍ରା ସାମାନ୍ୟ କମ୍ବାର ସହିତ ଶୀତ ପଡ଼ିଛି। ହେଲେ ଆଇବା 24 ଘଣ୍ଟା ଭିତରେ ରାଜ୍ୟର ସବୁନୁ କମ୍ ତାପମାତ୍ରା 2ରୁ 3 ଡିଗ୍ରୀ ତକ୍ ବଢ଼ବା। ସମୁଦ୍ରଖଣି ଇଲାକା ଜିଲ୍ଲାମାନଙ୍କେ କୁହୁଡ଼ି ଦେଖାଯିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଗଲାକାଲି ରାଜ୍ୟର 16ଟା ସହରର ସବୁନୁ ଜହ ତାପମାତ୍ରା 33 ଡିଗ୍ରୀ ଉପରେ ରହିଥିଲା। ବଲାଙ୍ଗୀର, ସୁନ୍ଦରଗଡ଼ ଆର୍ ପାରଳାଖେମୁଣ୍ଡିନ ଦିନର ତାପମାତ୍ରା 35 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଜୁହାର।